ହ୍ୟାଲୋ ମ୍ୟାଡାମ ନମସ୍କାର, ମୁଁ ବିନୋଦିନୀ ରାଉତ, ୱାର୍ଡ ନମ୍ବର 21 ନିରଙ୍କାରୀ ନଗରରୁ କହୁଛି। ମୋ ଶାଶୁ ଜଣେ ବୃଦ୍ଧ, ତାଙ୍କ ଆଣ୍ଠୁ ଡ୍ୟାମେଜ ହେଇଯାଇଥିଲା, ଚଲାବୁଲା କରିପାରୁନଥିଲେ, ଲାଟିନ ଯିବାକୁ ଅସୁବିଧା ହଉଥିଲା। ଆମେ ସି ଫାୟାର କୁ ଖବର ଦେଲୁ, ସି ଫାୟାର ମେମ୍ବର ମାନେ ଆସି ମୋ ଶାଶୁଙ୍କୁ ନେଲେ, ଅଫିସ କି ନେଲେ, ତାଙ୍କୁ ହ୍ୱିଲ ଚେୟାର ଦେଲେ, ଆଶା ବାଡ଼ି ଦେଲେ, ଆଉ ମଧ୍ୟ ବେଲ୍ଟ ଦେଇଥିଲେ। ସେଇଟା ସୁବିଧା ପାଇବାରୁ ମୋ ଶାଶୁ ଭଲରେ ଯାଇକି ଲାଟିନ କରିପାରୁଛନ୍ତି ଏବଂ ଚଲାବୁଲା ବି କରୁଛନ୍ତି।